ଭଗବାନ ସଦାବେଳେ ଗୁରୁଙ୍କୁ ଆଗରେ ରଖି ନିଜେ ପଛକୁ ରହିଯାଇଛି କାହିଁକି କ'ଣ ତା ଦେହରେ କାରଣ ଅଛି ଗୁରୁ କହିଲେ ତାହା ଜାଣି ରହିଲେ ଭ୍ରମ ଥାନ୍ତି ପ୍ରାଣୀ ସାକ୍ଷାତ ଗୁରୁ ପରମ ବ୍ରହ୍ମ ସେଇଠି ପରମ ବ୍ରହ୍ମ ଲୀଳାମୟ ପୁରୁଷ ପ୍ରାଣୀ ଜଗତରେ ଅଗୋଚର ହୋଇଯାଆନ୍ତି ଗୁରୁକୁ ଗୋଚର କରାନ୍ତି ମୁଁ ତ ମୂର୍ଖ ଲୋକ କ'ଣ କହିବି ସମସ୍ତେ ସମସ୍ତଙ୍କୁ ଗୁରୁ ଭାଇ ରୂପରେ ଗୁରୁତ୍ୱ ଦେଇ ଗୁରୁ ନାମକୁ ଦୁଇ ମିନିଟ ପାଇଁ ସ୍ମରଣ କରିବେ ମହାପୁରୁଷ ହକିରେ କାକଟ ଉପରେ ଖଣ୍ଡେ ଚିଠି ଦେହରେ ଲେଖିଛନ୍ତି ଇଏ କଳିକି ମହାମନ୍ତ୍ର ସେଇ ମନ୍ତ୍ରକୁ ସମସ୍ତେ ଟିକେ ଆତ୍ମା ସହ ଜପ କରିବେ ଓମ୍ ବିଶ୍ୱଗୁରୁ କଳିକି ରାମ ସୁଦର୍ଶନ ହରେ ହରେ ଗଦା ପଦ୍ମ ସଙ୍ଗ ଶ୍ୟାମ ରାମ କୃଷ୍ଣ ହରେ ହରେ ଠାକୁର କହିଦେଲେ ସାରା ବିଶ୍ୱ ନୁହଁ ସାରା ପୃଥିବୀ ନୁହଁ ମୋର ସୌରମଣ୍ଡଳ ଓଡ଼ିଶା ଓଡ଼ିଶା ବାହାରେ ଅଙ୍ଗ ବଙ୍ଗ କଳିଙ୍ଗ ମଗଧ ଇଏ ଚାରି ସ୍ଥାନରେ ଏଇ ନାମ ଯେତେବେଳେ ପରିପ୍ରକାଶ ହବ ସେତେବେଳେ ଭାରତର କଳଙ୍କ ବିନାଶ ହୋଇ ଧର୍ମ ସ୍ଥାପନା ହବ ସେଇ ଧର୍ମ ସ୍ଥାପନାର ସମୟ ଆଜି ଆସିଛି ଧର୍ମ ଧରକେ ଧରିତ୍ରୀ ଯେତେବେଳେ ଧର୍ମରୁ ଅସହ୍ୟ ହୋଇଯାଏ କାଳ ବିପାତି ହୋଇଯାଏ ସେତେବେଳେ ଏହି ମସିହା ପରିପ୍ରକାଶ କରନ୍ତି ହରେ କୃଷ୍ଣ ମହାମନ୍ତ୍ର ଶ୍ରୀକୃଷ୍ଣ ଚୈତନ୍ୟ ମହାମନ୍ତ୍ର ରାଧେ ଗୋବିନ୍ଦ ମହାମନ୍ତ୍ର ଏତେ ପ୍ରକାର ମହାମନ୍ତ୍ର ଭିତରେ କଳିକି ମହାମନ୍ତ୍ର କଳିଯୁଗରେ ସ୍ଥାପନା କରି ସମସ୍ତଙ୍କୁ ପରିପ୍ରକାଶ କରିବାକୁ ଚାହିଁଲେ ସେଇ ସମୟ ଇଏ ଆସିଛି ଯେଉଁମାନେ ଏଠିକି ଆସିଛନ୍ତି ସଞ୍ଜବେଳେ ସକାଳେ ହଉ ପାଞ୍ଚ ମିନିଟ ଦୁଇ ମିନିଟ ଆପଣମାନଙ୍କର କେତେ କେତେ ସମୟ ଚାଲିଯାଉଛି ସେଇଥିରେ ପାଞ୍ଚ ମିନିଟ ତିନି ମିନିଟ ଗପ ରଖିଲେ ସପରିବାର ଉଦ୍ଧାର ହେବେ ତମେ ଉଦ୍ଧାର ହେବ ତମର କଳଙ୍କ ବିନାଶ ହେବ ତେଣୁ ଇଏ କଳିକି ମହାମନ୍ତ୍ର ବିଶ୍ୱଗୁରୁ କଳିକି ରାମ ସୁଦର୍ଶନ ହରେ ହରେ ଗଦା ପଦ୍ମ ଶଙ୍କ ଶ୍ୟାମ ରାମ କୃଷ୍ଣ ହରେ ହରେ ବିଶ୍ୱଗୁରୁ କଳିକି ରାମ ସୁଦର୍ଶନ ହରେ ହରେ ଗଦା ପଦ୍ମ ଶଙ୍କ ଶ୍ୟାମ ରାମ କୃଷ୍ଣ ହରେ 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 ଖରାପ ସଙ୍ଗ ରାମ ରାମ କୃଷ୍ଣ ପାଖରେ ଆଉ ପାଞ୍ଚ ମିନିଟ କରିବ ଦୁଇ ମିନିଟ କରିବ ଶ୍ରୀ ଅଚ୍ୟୁତ ଶ୍ରୀ ଅଚ୍ୟୁତ ଶ୍ରୀ